ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ରାଜସ୍ଥାନର ଉଦୟପୁରରେ ଅନୁଷ୍ଠିତ ଅଖିଳ ଭାରତୀୟ ରାଜ୍ୟ ଜଳସମ୍ପଦ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଳସମ୍ପଦର ପରିଚାଳନା ଏବଂ ଏନେଇ ଓଡ଼ିଶାରେ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଜଳସମ୍ପଦର ସଂରକ୍ଷଣ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ସୂଚନା ଅନୁସାରେ ଗତକାଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ଏହି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। ଓଡ଼ିଶାକୁ ଦେଶର ସବୁଠାରୁ ବଡ଼ ଟସର୍ ସିଲ୍କ ଉତ୍ପାଦନକାରୀ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ବୋଲି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ କହିଛନ୍ତି ଏଥିପାଇଁ ରାଜ୍ୟର 4-5 ଜିଲ୍ଲାକୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଆଗାମୀ 5 ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ଜିଲ୍ଲାକୁ ପର୍ଯ୍ୟଟନ ସହ ଯୋଡ଼ି ବୟନଶିଳ୍ପ ବ୍ୟବସାୟକୁ ସୁଦୃଢ଼ କରାଯିବ। ବୁଣାକାରଙ୍କ ଆୟ ବୃଦ୍ଧି ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଚଳିତ ବର୍ଷ ଜାନୁଆରୀ ମାସ ଶେଷ ସୁଦ୍ଧା ରାଜ୍ୟରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ 45,45,000 ଶ୍ରମିକ ପଞ୍ଜିକୃତ ହୋଇଛନ୍ତି ବୋଲି ଶ୍ରମ ଓ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି। ବିଧାନସଭାରେ ମନ୍ତ୍ରୀ କହିଛନ୍ତି ସାମାଜିକ ସୁରକ୍ଷା ବୋର୍ଡରେ 3,97,262 ଜଣ ଅଣସଂଗଠିତ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ଅନ୍ୟ ରାଜ୍ୟର 39,521 ଜଣ ଶ୍ରମିକ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଭାରତର ମୁଖ୍ୟ ନିର୍ବାଚନ କମିଶନର ଭାବେ ଜ୍ଞାନେଶ କୁମାର ଆଜିଠାରୁ ଦାୟିତ୍ୱ ଗ୍ରହଣ କରିବେ। 2029 ଜାନୁଆରୀ 26 ତାରିଖ ପର୍ଯ୍ୟନ୍ତ ଜ୍ଞାନେଶ କୁମାର ଦାୟିତ୍ୱରେ ରହିବେ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ କାର୍ଯ୍ୟକାଳ ଗତକାଲି ଶେଷ ହୋଇଛି। ଭୁବନେଶ୍ୱର ଲୋକସେବା ଭବନରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବିଭାଗର ସମୀକ୍ଷା ବୈଠକ ହୋଇଛି। ବୈଠକରେ ଜିଲ୍ଲାୱାରୀ ଏନ୍ଫୋର୍ସମେଣ୍ଟ କାର୍ଯ୍ୟକଳାପ, ରାଜସ୍ୱ ଆଦାୟ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଶ୍ରୀ ହରିଚନ୍ଦନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ସହ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 କଳା ଓ ବାଣିଜ୍ୟ ଥିଓରି ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। ଆଜି ରାଜ୍ୟର ମୋଟ 1,276 ପରୀକ୍ଷା କେନ୍ଦ୍ରରେ 2,15,000 ପରୀକ୍ଷାର୍ଥୀ ମାତୃଭାଷା ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି। ପରୀକ୍ଷା ପୂର୍ବାହ୍ନ 10:00 ଆରମ୍ଭ ହୋଇ ଅପରାହ୍ନ 2 ପର୍ଯ୍ୟନ୍ତ ଚାଲିବ। ଗତକାଲିଠାରୁ ବିଜ୍ଞାନ ଥିଓରି ପରୀକ୍ଷା ଆରମ୍ଭ ହୋଇଛି। ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଜାନୁଆରୀ 2025 ଅଧିବେଶନ ପାଇଁ ନାମଲେଖା ଅବଧିକୁ ଆସନ୍ତା 28 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ ignuadmission.samartha.edu.inରେ ଆବେଦନ କରିପାରିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଫୁଲବାଣୀର ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକଙ୍କର ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ 74 ବୟସରେ ପରଲୋକ ହୋଇଯାଇଛି। ସେ କଂଗ୍ରେସ ଦଳରୁ 3 ସାଂସଦ ହୋଇଥିଲେ। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଫାଲ୍ଗୁନ କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଓ ଭୋଗନୀତି ଶେଷ ହେବା ପରେ ଏହି ଗୁପ୍ତନୀତି କରାଯିବ। ଏଥିପାଇଁ ଅପରାହ୍ନ 5:00 ରାତି 10:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କଟକ ଖ୍ରୀଷ୍ଟିଆନ ପଡ଼ିଆରେ ରାଜ୍ୟସ୍ତରୀୟ ଟେରାକୋଟା ପ୍ରଦର୍ଶନୀ ଆରମ୍ଭ ହୋଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ପ୍ରଦର୍ଶନୀକୁ ଉଦ୍ଘାଟନ କରି କହିଛନ୍ତି ଟେରାକୋଟାରେ ଉପଲବ୍ଧ ସାମଗ୍ରୀ ସମ୍ପର୍କରେ ଜନସାଧାରଣ ଅବଗତ ହୋଇପାରିଲେ ଏହା ପ୍ଲାଷ୍ଟିକ୍ର ବ୍ୟବହାର ହ୍ରାସ କରିବାରେ ସହାୟକ ହେବ। ପ୍ରଦର୍ଶନୀରେ 75 ଷ୍ଟଲ୍ ଖୋଲିଥିବା ବେଳେ ଏହା 24 ପର୍ଯ୍ୟନ୍ତ ଚାଲିବ। ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଚାଲିଥିବା 23ତମ ଜାତୀୟ ପାରା ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ରେ ଓଡ଼ିଶାର ଜାନକୀ ଓରାମ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମହିଳା T12 100 ମିଟର ଦୌଡ଼ରେ ଜାନକୀ ଏହି ସଫଳତା ଅର୍ଜନ କରିଛନ୍ତି। ଚଳିତ ଥର ପ୍ରତିଯୋଗିତାରେ ରାଜ୍ୟର 32 ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା FIH ପ୍ରୋ ହକି ଲିଗ୍ରେ ଗତକାଲି ଉଭୟ ଭାରତୀୟ ପୁରୁଷ ଓ ମହିଳା ବର୍ଗ ପରାସ୍ତ ହୋଇଛନ୍ତି। ପୁରୁଷ ବର୍ଗରେ ଭାରତୀୟ ଦଳ ଜର୍ମାନୀଠାରୁ 4-1 ଗୋଲ୍ରେ ପରାସ୍ତ ହୋଇଛି। ସେହିଭଳି ମହିଳା ବର୍ଗରେ ସ୍ପେନ୍ 4-3 ଗୋଲ୍ରେ ସ୍କୋର କରି ବିଜୟୀ ହୋଇଛି। ରାଜ୍ୟର କେତେକ ସ୍ଥାନରେ ଆଜିଠାରୁ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି ବୌଦ୍ଧ ଜିଲ୍ଲାରେ ଦିନର ସର୍ବୋଚ୍ଚ ତାପମାତ୍ରା 36.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।